ଆକାଶବାଣୀ କଟକ ଆଞ୍ଚଳିକ ସମ୍ଭାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବାହ୍ନ 11:00 ସମୟରେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ହେଉଛି ମାସିକ ମନ୍ କି ବାତ୍ କାର୍ଯ୍ୟକ୍ରମର 129ତମ ସଂସ୍କରଣ। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ କେନ୍ଦ୍ର, ଆକାଶବାଣୀ ସମ୍ଭାଦ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଆକାଶବାଣୀ ସମ୍ଭାଦ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମନ୍ କି ବାତ୍ କାର୍ଯ୍ୟକ୍ରମର ଲାଇଭ୍ ଷ୍ଟ୍ରିମିଂ ହେବ। ପ୍ରଧାନମନ୍ତ୍ରୀଙ୍କର ସମ୍ବୋଧନ ପରେ ଆଞ୍ଚଳିକ ଭାଷାରେ ମନ୍ କି ବାତ୍ ପ୍ରସାରଣ କରାଯିବ। ଆଞ୍ଚଳିକ ଭାଷାରେ ଏହାର ଭାଷାନ୍ତର ପୁଣି ଥରେ ରାତି 8:00 ପ୍ରସାରଣ କରାଯିବ। ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସୃଷ୍ଟି ତଥା ସାନ୍ତାଳୀ ଭାଷା ସାହିତ୍ୟ ଅଲ୍ଚିକି ଲିପିର ପ୍ରସାର ବର୍ତ୍ତମାନ ସହ ପରିଚୟ କରାଉଛି ଏବଂ ଭବିଷ୍ୟତ ପାଇଁ ବିଚାର କରିବାକୁ ପ୍ରେରଣା ଯୋଗାଉଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। କେନ୍ଦୁଝରର ସିଲିସୁଆଁଠାରେ ଅଲ୍ଚିକି ଲିପିର ଶତବାର୍ଷିକୀ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି, ସାନ୍ତାଳୀ ଭାଷା ସହିତ ରାଜ୍ୟ ସରକାର ହୋ, ମୁଣ୍ଡାରୀ, ଗାଦବା, କୁଇ, ଓରାଓଁ ଭଳି ଅନେକ ଆଦିବାସୀ ଭାଷାର ପ୍ରସାର ପାଇଁ କାର୍ଯ୍ୟ କରୁଛନ୍ତି। 2003 କେନ୍ଦ୍ର ସରକାର ସାନ୍ତାଳୀ ଭାଷାକୁ ସମ୍ଭିଧାନରେ ସାମିଲ କରିଥିଲେ। ସ୍ୱାଧୀନତାର ଅନୁଭବକୁ ଉତ୍ସବରେ ପରିବର୍ତ୍ତିତ କରିବାରେ ଧନୁଯାତ୍ରା ମହୋତ୍ସବର ଏକ ଅଭିନବ ପରିକଳ୍ପନା ବିଶ୍ୱବାସୀଙ୍କୁ ଚକିତ କରିଛି ବୋଲି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରେଶ କହିଛନ୍ତି। ବରଗଡ଼ ଧନୁଯାତ୍ରାର ଚତୁର୍ଥ ସନ୍ଧ୍ୟାରେ ଗତକାଲି ଯୋଗଦେଇ ସେ କହିଛନ୍ତି, ଏହି ଯାତ୍ରା ମାଧ୍ୟମରେ ଧର୍ମ ସଂସ୍ଥାପନ ସହ ଓଡ଼ିଆ ଅସ୍ମିତାର ଜୟଯାତ୍ରା ହୋଇଥାଏ। ଚଳିତ ବର୍ଷ ଧନୁଯାତ୍ରା ମହୋତ୍ସବ ପାଇଁ ଆର୍ଥିକ ସହାୟତା ରାଶି 1 କୋଟିରୁ 1.5 କୋଟିକୁ ବୃଦ୍ଧି କରାଯାଇଛି ଏବଂ 200 ଜଣ କଳାକାରଙ୍କୁ କଳାକାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ବୋଲି ସେ କହିଛନ୍ତି। ଧନୁଯାତ୍ରାର ପଞ୍ଚମ ଦିବସରେ ଆଜି ଜରାସନ୍ଧ ସହ ଯୁଦ୍ଧ, ହେତି ପ୍ରହେତିଙ୍କ ବିବାହ, ରାକ୍ଷସ ରାକ୍ଷସୀଙ୍କ ନିଧନ ଖବର, କାଳିଆ ଦଳନ, ବିଶ୍ୱରୂପ ଦର୍ଶନ ଆଦି କାର୍ଯ୍ୟକ୍ରମ ଅଭିନୀତ ହେବ। ଚତୁର୍ଥ ଦିବସରେ ଗତକାଲି ବାଣାସୁର ପରାଜୟ ଓ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା ଅଭିନୀତ ହୋଇଥିଲା। କୃଷ୍ଣଙ୍କ ବାଲ୍ୟଲୀଳା ଦୃଶ୍ୟାଭିନୟ ଦେଖିବା ପାଇଁ ଗୋପପୁରରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ପୌରାଣିକ କଥାବସ୍ତୁର ପ୍ରତ୍ୟେକ ଚରିତ୍ର ଜୀବନ୍ତ ଭୂମିକାରେ ଅଭିନୟ କରି ଲୋକଙ୍କୁ ଦ୍ୱାପର ଯୁଗକୁ ଫେରାଇ ନେବା ପାଇଁ ଏହି ବରଗଡ଼ ଧନୁଯାତ୍ରାରେ ଗତ 77 ବର୍ଷ ଧରି ଆୟୋଜନ କରାଯାଉଛି। ଧନୁଯାତ୍ରା ଉପଲକ୍ଷେ 11 ଦିନ ପାଇଁ ବରଗଡ଼ ସହର, ମଥୁରା ଏବଂ ଅମ୍ବାପାଲ୍ଲୀ ଅଞ୍ଚଳକୁ ଗୋପପୁର କରାଯାଇଛି। ଜନସାଧାରଣଙ୍କୁ ଅଧିକ ସୁବିଧା ଯୋଗାଇଦେବା ଉଦ୍ଦେଶ୍ୟରେ ଓଡ଼ିଶା ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ଇ ଚାଲାଣ ଦେୟ ଉଭୟ ଅନ୍ଲାଇନ୍ ଏବଂ ଅଫ୍ଲାଇନ୍ରେ ପୈଠ କରାଯାଇପାରିବ ବୋଲି ସୂଚନା ଦିଆଯାଇଛି। ଆଞ୍ଚଳିକ ପରିବହନ ଅଧିକାରୀ ଆର୍ଟିଓମାନଙ୍କୁ ଏ ସମ୍ପର୍କରେ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। କଳାହାଣ୍ଡି ଉତ୍ସବ ଘୁମୁରା 2026 ଆସନ୍ତା ମାସ 14 ତାରିଖରୁ 17 ତାରିଖ ପର୍ଯ୍ୟନ୍ତ ଭବାନୀପାଟଣା ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ଠାରେ ଏବଂ 15-17 ତାରିଖ ପର୍ଯ୍ୟନ୍ତ ଧର୍ମଗଡ଼ ଉତ୍ସବ ପଡ଼ିଆଠାରେ ଅନୁଷ୍ଠିତ ହେବ। ଏହି ଅବସରରେ ଭବାନୀପାଟଣାଠାରେ ଜିଲ୍ଲାପାଳ ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ଗ୍ରାମ ପଞ୍ଚାୟତସ୍ତରୀୟ ଉଦ୍ଘାଟନୀ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ଘୁମୁରା ଲୋଗୋ ଓ ପୋଷ୍ଟର ଉନ୍କୋଚନ କରାଯାଇଥିଲା। ନୟାଗଡ଼ ଜିଲ୍ଲା ମଧୁବନ ମିନି ଷ୍ଟାଡିୟମ୍ଠାରେ ଖଣ୍ଡପଡ଼ା କଳା ବିକାଶ ପରିଷଦ ଆନୁକୂଲ୍ୟରେ ଆୟୋଜିତ 10ମ ଖଣ୍ଡପଡ଼ା ମହୋତ୍ସବ ପଲ୍ଲୀଶ୍ରୀ ମେଳାକୁ ବିଧାନସଭା ବାଚସ୍ୱତି ସୁରମା ପାଢ଼େ ଉଦ୍ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମ ଦ୍ୱାରା ଖଣ୍ଡପଡ଼ା ଅଞ୍ଚଳର କଳା ଓ ସଂସ୍କୃତି ଉଜ୍ଜୀବିତ ରହିବା ସହ ଲୋକମାନଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି କରିପାରିବ ବୋଲି ଶ୍ରୀମତୀ ପାଢ଼େ କହିଛନ୍ତି। ରାଜ୍ୟରେ ଶୀତଲହରୀ ଜାରି ରହିଛି। କନ୍ଧମାଳ ଜି ଉଦୟଗିରିଠାରେ ଗତକାଲି ରାତି ତାପମାତ୍ରା ସର୍ବନିମ୍ନ 4.4 ଡିଗ୍ରୀ ରହିଥିବାବେଳେ ଦାରିଙ୍ଗବାଡ଼ିରେ 6 ଡିଗ୍ରୀ, ଫୁଲବାଣୀରେ 6.4 ଡିଗ୍ରୀ, କୋରାପୁଟରେ 6.6 ଡିଗ୍ରୀ ତାପମାତ୍ରା ସେଲ୍ସିୟସ୍ ରେକର୍ଡ କରାଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଚଳିତ ମାସ ଶେଷ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ରାଜ୍ୟର ଦକ୍ଷିଣ, ଉତ୍ତର, ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ରାତିର ସ୍ୱାଭାବିକ ସର୍ବନିମ୍ନ ତାପମାତ୍ରାଠାରୁ 1 କିମ୍ବା 2 ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।